ଓମ୍ ଶାନ୍ତି। 10/6/2026 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି ମିଠେ ବଚେ, ଶିବ ବାବା ଓ ବ୍ରହ୍ମା ବାବା ଉଭୟଙ୍କର ମତ ପ୍ରସିଦ୍ଧ ଅଟେ। ତୁମମାନଙ୍କୁ ଉଭୟଙ୍କର ମତରେ ଚାଲି ନିଜର କଲ୍ୟାଣ କରିବାକୁ ହେବ। ପ୍ରଶ୍ନ ନମ୍ବର ୱାନ୍, ଟ୍ରଷ୍ଟି କିଏ ଏବଂ କିପରି? ଉତ୍ତର, ଶିବ ବାବା ହେଉଛନ୍ତି ନମ୍ବର ୱାନ୍ ଟ୍ରଷ୍ଟି। ତାଙ୍କ ଭିତରେ ଟିକିଏ ବି ଆସକ୍ତି ନାହିଁ। ଭକ୍ତି ମାର୍ଗରେ ମଧ୍ୟ ତୁମେମାନେ ତାଙ୍କ ଉଦ୍ଦେଶ୍ୟରେ ଯାହା କିଛି ବି ଦାନ ପୁଣ୍ୟ ଆଦି କରୁଛ, ସେସବୁ ବୀମାଭୁକ୍ତ ହୋଇଯାଉଛି, ଯାହାର ଫଳ ତୁମକୁ ପରବର୍ତ୍ତୀ ଜନ୍ମରେ ମିଳୁଛି। ଏବେ ମଧ୍ୟ ଯେଉଁମାନେ ବାବାଙ୍କ ଉଦ୍ଦେଶ୍ୟରେ ନିଜର ସବୁକିଛି ବୀମାଭୁକ୍ତ କରୁଛନ୍ତି, ସେମାନଙ୍କୁ ତାର ପୁରା ପ୍ରତିଦାନ ବାବା ଦେଉଛନ୍ତି। କାହିଁକି ନା ବାବା କହୁଛନ୍ତି, ମୁଁ ନିଜେ ତ କୌଣସି ସୁଖଭୋଗ କରୁନାହିଁ, ତେଣୁ ମୁଁ ତୁମର ଦାନ ନେଇ କ'ଣ କରିବି। ଗୀତ ଦର୍ ପର୍ ଆଏ ହେ କସମ ଲେକେ। ଓମ୍ ଶାନ୍ତି। ଦୂରେଇ ଯାଇଥିବା ମଧୁର ସନ୍ତାନମାନେ ଗୀତ ଶୁଣିଲେ। ଯେଉଁମାନେ ବାବାଙ୍କର ହେଉଛନ୍ତି ତାଙ୍କୁ ହିଁ ସନ୍ତାନ ବୋଲି କୁହାଯାଉଛି। ବାବା ବୁଝାଉଛନ୍ତି, ଏହା ହେଉଛି ଅନ୍ତିମ ମରଜିବା ଜନ୍ମ, ଜୀବଦଶା କାଳରେ ବାବାଙ୍କର ହେବାକୁ ହେବ। ଏକଥା ତ ପିଲାମାନେ ଜାଣିଛନ୍ତି, ତେଣୁ ଶ୍ରୀମତର ଗାୟନ ରହିଛି, ଶ୍ରୀମତ ଭଗବାନ ଉବାଚ। ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି, କିନ୍ତୁ ଶିବ ବାବା ହିଁ ଗୀତା ଜ୍ଞାନଦାତା ଅଟନ୍ତି। ତାଙ୍କ ପରେ ବ୍ରହ୍ମା, ପୁଣି ଶ୍ରୀକୃଷ୍ଣ ଅଛନ୍ତି। ଶ୍ରୀକୃଷ୍ଣଙ୍କର ଶ୍ରୀମତ ବୋଲି କୁହାଯିବ ନାହିଁ, ଆମର ବାବା ସର୍ବଶ୍ରେଷ୍ଠ ଅଟନ୍ତି। ପତିତ ପାବନ ଶ୍ରୀକୃଷ୍ଣ ଅଥବା ରାଧାଙ୍କୁ କୁହାଯିବ ନାହିଁ, ଏମାନେ ଦୈବୀଗୁଣଧାରୀ ମନୁଷ୍ୟ ଅଟନ୍ତି। ମନୁଷ୍ୟକୁ ପତିତ ପାବନ କୁହାଯାଇପାରିବ ନାହିଁ। ସତ୍ୟଯୁଗରେ ଏପରି କହିବେ ନାହିଁ, ପତିତ ପାବନ ଆସ। ଏକମାତ୍ର ବାବା ହିଁ ପତିତଙ୍କୁ ପାବନ କରୁଛନ୍ତି, ଯାହାଙ୍କର ଶ୍ରୀମତ ଅନୁସାରେ ତୁମେ ଚାଲୁଛ। ପ୍ରଜାପିତା ବ୍ରହ୍ମାଙ୍କର ମତ ପ୍ରସିଦ୍ଧ, ଶ୍ରୀମତ ମଧ୍ୟ ପ୍ରସିଦ୍ଧ, କିନ୍ତୁ ସେଥିରେ ଭୁଲ କରିଦେଇଛନ୍ତି, ଯାହାକି ବାବାଙ୍କ ବଦଳରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି। ସବୁ ଧର୍ମାବଲମ୍ବୀମାନଙ୍କର ତ ପିତା ଜଣେ ଅଟନ୍ତି, ଶ୍ରୀକୃଷ୍ଣଙ୍କୁ ତ ସମସ୍ତେ ମାନିବେ ନାହିଁ। ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟଙ୍କୁ ପିତା ବୋଲି ମାନିଥାନ୍ତି, ଶ୍ରୀକୃଷ୍ଣଙ୍କୁ ନୁହେଁ, କାରଣ ଖ୍ରୀଷ୍ଟିଆନମାନେ ହେଉଛନ୍ତି ଖ୍ରୀଷ୍ଟଙ୍କର ମୁଖବଂଶାବଳୀ। ଶିବ ବାବା ଆସି ତୁମକୁ ନିଜର କରୁଛନ୍ତି, କହୁଛନ୍ତି ପୂର୍ଣ୍ଣ ରୂପେ ସମର୍ପିତ ହୋଇ ବାବାଙ୍କର ହୋଇଛ, ତେଣୁ ତାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ପଡ଼ିବ। ତୁମକୁ ବାବାଙ୍କୁ ନିଜ ମତ ଦେବାର ଆବଶ୍ୟକତା ନାହିଁ, ଶିବ ବାବା ନିଜେ ମତଦାତା ଅଟନ୍ତି। ଏମାନେ ତ ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି, ଶିବ ବାବା ନାମିଗ୍ରାମୀ ଅଟନ୍ତି, ତେଣୁ ସେ ଯାହା ମତ ଦେବେ, ଯାହା କିଛି କରିବେ, ସବୁ ସଠିକ୍। ସେ ବ୍ରହ୍ମାଙ୍କୁ ମଧ୍ୟ ମତ ଦେଇଛନ୍ତି ଯେ ଏହିପରି କର, ତୁମର ସମ୍ପର୍କ ହିଁ ଶିବ ବାବାଙ୍କ ସହିତ ରହିଛି, କାହାର ବି ଅବଗୁଣ ଦେଖିବା ଅନୁଚିତ, ଶ୍ରୀମତ ଅନୁସାରେ ଚାଲିବା ଉଚିତ। ଶିବ ବାବା ତ ହେଲେ ନିରାକାର, ତାଙ୍କର ତ ଏହା ଘର ନୁହେଁ। ତୁମେ ଏଠାରେ ପୁରୁଣା ଘରେ ରହୁଛ, ପୁଣି ସ୍ୱର୍ଗକୁ ଯାଇ ନିଜ ଘରେ ରହିବ। ଶିବ ବାବା କହୁଛନ୍ତି, ମୁଁ ତ ରହିବି ନାହିଁ, ମୁଁ ତ ବର୍ତ୍ତମାନ ସମୟରେ ସ୍ୱଳ୍ପ ସମୟ ପାଇଁ ଆସୁଛି। ତୁମେ ହେଲ ସଚ୍ଚା ସଚ୍ଚା ଆତ୍ମିକ ସୁରକ୍ଷା ପ୍ରଦାନକାରୀ ସେନା, ସୁପ୍ରିମ ଆତ୍ମା ବା ବାବା ନିର୍ଦ୍ଦେଶ ଦେଉଛନ୍ତି ଅବିକଳ ଭାବେ, ଡ୍ରାମାର ଯୋଜନା ଅନୁସାରେ ପୂର୍ବ କଳ୍ପ ଭଳି କଳ୍ପ କଳ୍ପ ଯେଉଁ ନିର୍ଦ୍ଦେଶ ଦେଇଥିବେ ତାହା ହିଁ ଦେଉଛନ୍ତି। ରାତି ଦିନ ଗୁହ୍ୟ କଥା ସବୁ ଶୁଣାଇ ଚାଲିଛନ୍ତି। ନୂଆମାନେ ଏକଥା କେହି ବୁଝିପାରିବେ ନାହିଁ। ଯଦିଓ 35-40 ବର୍ଷ ହେଲା ଏଠାରେ ରହିଛନ୍ତି, କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି ଗମ୍ଭୀର ଜ୍ଞାନକୁ ବୁଝିପାରୁନାହାନ୍ତି। ବାବା ନିତ୍ୟ ନୂଆ ଜ୍ଞାନ ଶୁଣାଇ ଚାଲିଛନ୍ତି। କରାଚିରୁ ଆରମ୍ଭ କରି ମୁରଲୀ ବାହାରି ଚାଲିଛି। ପୂର୍ବରୁ ବାବା ମୁରଲୀ ଶୁଣାଉନଥିଲେ। ରାତ୍ରି 2ଟାରେ ଉଠିକରି 10-15 ପୃଷ୍ଠା ଲେଖୁଥିଲେ। ଶିବ ବାବା ଲେଖାଉଥିଲେ, ପୁଣି ତାର କପିଗୁଡ଼ିକ ବାହାରୁଥିଲା। ଭକ୍ତି ମାର୍ଗରେ ତ ଶାସ୍ତ୍ର ଆଦିର କାଗଜକୁ ଯତ୍ନର ସହିତ ସାଇତି ରଖିଥାନ୍ତି। ଦିନକୁ ଦିନ ବଡ଼ ବଡ଼ ପୁସ୍ତକମାନ ରଚନା କରି ଆସୁଛନ୍ତି। କେତେ ଜୀବନ କାହାଣୀକୁ ରଚନା କରି ଚାଲିଛନ୍ତି। ସେ ସବୁକୁ ପଢ଼ି ପୁଣି ରଖି ଦେଉଛନ୍ତି। ତୁମେ ତ ମୁରଲୀ ପଢ଼ି ଫୋଫାଡ଼ି ଦେଉଛ, ନଚେତ ସର୍ବଦା ଏହି ବାଣୀକୁ ସବୁବେଳ ପାଇଁ ରଖିବା ଉଚିତ, କିନ୍ତୁ ରଖୁନାହାନ୍ତି। ଜାଣିଛନ୍ତି ଯେ ଏସବୁ ବିନାଶ ହୋଇଯିବ। ଚିତ୍ର ଆଦି ଯାହା କିଛି ତୁମେ ତିଆରି କରୁଛ ତାହା ଅଳ୍ପ ସମୟ ପାଇଁ, ପୁଣି ଏସବୁ ମାଟି ତଳେ ପୋତି ହୋଇଯିବ। ସ୍ୱର୍ଗରେ ନା ଶାସ୍ତ୍ର ନା ଚିତ୍ର ଆଦି କିଛି ବି ରହିବ ନାହିଁ। ପୁଣି ଏସବୁ ଯାହା କିଛି ଶୁଣାଯାଉଛି କଳ୍ପ ପରେ ମଧ୍ୟ ଏହିପରି ହେବ। ଶାସ୍ତ୍ର ଆଦି ପୁଣି ଦ୍ୱାପରରୁ ଆରମ୍ଭ ହେବ। ଆଗରୁ ଗ୍ରନ୍ଥ ମଧ୍ୟ ହାତ ଲେଖା ଥିଲା, ଯାହାକି ବହୁତ ଛୋଟ ଥିଲା, ଏବେ ତାକୁ ବଡ଼ କରି ଦେଇଛନ୍ତି। ଦିନକୁ ଦିନ ଆହୁରି ବଡ଼ କରି ତିଆରି କରି ଚାଲିବେ, ନଚେତ ଶିବ ବାବାଙ୍କର ଜୀବନ କାହାଣୀ ବହୁତ ଅଧିକ ଲେଖିବା ଉଚିତ। ଏବେ ତୁମେ ସନ୍ତାନମାନେ କହୁଛ, ପରମପିତା ପରମାତ୍ମାଙ୍କର ଜୀବନ କାହାଣୀକୁ ଆମେ ଜାଣିଛୁ। ବାବା ବସି ବୁଝାଉଛନ୍ତି, ମୁଁ ଭକ୍ତି ମାର୍ଗରେ କ'ଣ କରୁଛି? ଭକ୍ତି ମାର୍ଗରେ ମଧ୍ୟ ବୀମାଭୁକ୍ତ କରୁଛି। ଈଶ୍ୱର ଅର୍ଥେ ମନୁଷ୍ୟ ଦାନ ପୁଣ୍ୟ କରିଥାନ୍ତି ନା, କହିଥାନ୍ତି, ଇଏ ଈଶ୍ୱର ଅର୍ଥେ ଦାନ ପୁଣ୍ୟ କରିଛନ୍ତି, ସେଥିପାଇଁ ଈଶ୍ୱର ତାଙ୍କୁ ବଡ଼ ଘରେ ଜନ୍ମ ଦେଇଛନ୍ତି। ଭକ୍ତି ମାର୍ଗରେ ଅନେକ ଧର୍ମାତ୍ମା ରହିଥାନ୍ତି, ଈଶ୍ୱରଙ୍କ ପାଇଁ ଶ୍ରୀକୃଷ୍ଣଙ୍କ ପାଇଁ ଦାନ ପୁଣ୍ୟ କରିଥାନ୍ତି। ତେଣୁ ବାବା ବୁଝାଉଛନ୍ତି, ମୁଁ ପିଲାମାନଙ୍କୁ ପରଜନ୍ମରେ ଅଳ୍ପକାଳ ପାଇଁ ଫଳ ଦେଇ ଆସୁଛି, ସେଥିପାଇଁ ଭଲ ବା ମନ୍ଦ ଫଳ ମିଳିଥାଏ ନା। କେତେ ବୀମାଭୁକ୍ତ ହେଲା, ଯିଏ ଯେଉଁଭଳି କର୍ମ କରିଥାନ୍ତି ସେହି ଅନୁସାରେ ତାଙ୍କୁ ଫଳ ମିଳିଥାଏ। ମାୟା ତୁମ ଦ୍ୱାରା ଓଲଟା କାମ କରାଇଥାଏ, ଯାହାଦ୍ୱାରା ତୁମେ ଦୁଃଖ ପାଉଛ। ଏବେ ମୁଁ ତୁମକୁ ଏଭଳି କର୍ମ ଶିଖାଉଛି ଯାହା ଫଳରେ କେବେ ଦୁଃଖ ହେବ ନାହିଁ, ଏବଂ ସେଠାରେ ମାୟା ମଧ୍ୟ ରହିବ ନାହିଁ। ଯିଏ ଯେତିକି ବୀମା କରାଇବେ ସେହି ଅନୁସାରେ ପଦ ପାଇବେ। ଶିବ ବାବା ମଧ୍ୟ ଟ୍ରଷ୍ଟି ଅଟନ୍ତି ନା, ଶିବ ବାବା 1 ନମ୍ବରର ଟ୍ରଷ୍ଟି ଅଟନ୍ତି। ଦୁନିଆରେ ଥିବା ଟ୍ରଷ୍ଟିମାନଙ୍କର ମଧ୍ୟ ଆସକ୍ତି ଯାଇଥାଏ। କେହି ଟ୍ରଷ୍ଟି ତ କାହାର ଭାଗ୍ୟକୁ ମଧ୍ୟ ବିଗାଡ଼ି ଦେଇଥାନ୍ତି। ଶିବ ବାବାଙ୍କୁ ଦେଖ, ସେ କିପରି ଟ୍ରଷ୍ଟି ଅଟନ୍ତି। କହୁଛନ୍ତି ଏସବୁ କିଛି ପିଲାମାନଙ୍କ ପାଇଁ, ତୁମର ସମସ୍ତ ସମ୍ପର୍କ ଶିବ ବାବାଙ୍କ ସହିତ ରହିଛି। ବାବା କହୁଛନ୍ତି, ମୁଁ ସଚ୍ଚା ଟ୍ରଷ୍ଟି ଅଟେ, ମୁଁ ନିଜେ ସୁଖ ଭୋଗ କରୁନାହିଁ, ସାରା ରାଜଧାନୀର ପିଲାମାନଙ୍କୁ ଦେଉଛି। ଲୌକିକ ପିତା ମଧ୍ୟ ପିଲାମାନଙ୍କୁ ସବୁକିଛି ସମ୍ପତ୍ତି ଦେଇଥାନ୍ତି, ମୁଁ ତ ସ୍ୱର୍ଗର କିଛି ବି ନେବି ନାହିଁ, ତୁମକୁ ହିଁ ସବୁକିଛି ଦେଉଛି। ତେଣୁ ତୁମର ସମସ୍ତ ସମ୍ପର୍କ ଶିବ ବାବାଙ୍କ ସହିତ ରହିଛି। ଏହି ବ୍ରହ୍ମା ବାବା ମଧ୍ୟ କହୁଛନ୍ତି, ମୁଁ ବି ସବୁକିଛି ବୀମାଭୁକ୍ତ କରିଦେଇଛି, ତନ ମନ ଧନ ସବୁକିଛି ବାବାଙ୍କ ସେବାରେ ଲଗାଇ ଦେଇଛି। ସିନ୍ଧିରେ ଗୋଟିଏ କଥା ରହିଛି, ହାତ ଯାହାର ଦାତା ରୂପରେ ଥାଏ ପ୍ରଥମ ନମ୍ବରରେ ସିଏ ହିଁ ସ୍ୱର୍ଗକୁ ଯାଇଥାନ୍ତି। ତେଣୁ ବାବାଙ୍କ ପାଖରେ ସବୁକିଛି ବୀମାଭୁକ୍ତ କରିବାକୁ ହେବ। ସୁଦାମା 2 ମୁଠା ଚାଉଳ ଦେବାରୁ ତ ତାଙ୍କୁ ମହଲ ମିଳିଗଲା, ଏବେ ଦେଖ କେତେ ଘର ତିଆରି ହୋଇଛି। କେହି 1 ଟଙ୍କା ପଠାଇ କହୁଛନ୍ତି, ଆମର ଖଣ୍ଡେ ଇଟା ବି ଲାଗିଯାଉ। ବାବା ଲେଖୁଛନ୍ତି, ତୁମକୁ ତ ସବୁଠାରୁ ଭଲ ମହଲ ମିଳିବ କାହିଁକି ନା ତୁମେ ଗରିବ ଅଟ। ମୁଁ ହିଁ ଗରିବଙ୍କର ବନ୍ଧୁ ଅଟେ। ଗରିବର ଏକ ଟଙ୍କା ସହିତ ସାହୁକାରଙ୍କର ଦଶ ହଜାର ଟଙ୍କା ସମାନ ହୋଇଥାଏ। ସେଥିପାଇଁ ଉଭୟଙ୍କୁ ସମାନ ପଦବୀ ମିଳିଯାଇଥାଏ। ଏଠାକୁ ସାହୁକାର ବହୁତ ମୁସ୍କିଲରେ ଆସିଥାନ୍ତି। ସବୁଠାରୁ କନ୍ୟାମାନେ ତ ସମ୍ପୂର୍ଣ୍ଣ ବନ୍ଧନମୁକ୍ତ ଅଟନ୍ତି। ଯେପରି ଦେଖ, ମମା ପ୍ରଥମ ନମ୍ବର ହୋଇଗଲେ। ତାଙ୍କ ପାଖରେ ତ କିଛି ବି ନଥିଲା, ଗରିବ ଘରର ଥିଲେ, ତଥାପି ମଧ୍ୟ ପ୍ରଥମ ନମ୍ବର ହୋଇଗଲେ। ବ୍ରହ୍ମା ନିଜର ସବୁକିଛି ଦେଇଦେଲେ, ତଥାପି ମଧ୍ୟ ପ୍ରଥମେ ଲକ୍ଷ୍ମୀ ପରେ ନାରାୟଣଙ୍କର ନାମ ରହିଛି। କେତେ ଆଶ୍ଚର୍ଯ୍ୟଜନକ ଖେଳ! ତେଣୁ କେବେ ହେଲେ କୌଣସି କଥା ପ୍ରତି ସନ୍ଦେହ ଆସିବା ଅନୁଚିତ। ବାପ ଦାଦା ମଧ୍ୟ କିଛି କମ୍ ନୁହନ୍ତି, ଟିକିଏ ବି ତାଙ୍କ ପ୍ରତି ସନ୍ଦେହ ଆସିବା ଅନୁଚିତ। ବହୁତ ମଧୁର ମଧ୍ୟ ହେବାକୁ ପଡ଼ିବ, ପ୍ରତ୍ୟେକ ପଦକ୍ଷେପରେ ଶ୍ରୀମତ ନେବାକୁ ପଡ଼ିବ, ନଚେତ୍ ମାୟା ବହୁତ କ୍ଷତି କରାଇଦେବ। ପିଲାମାନଙ୍କୁ କେତେ ନିର୍ଦ୍ଦେଶ ଦେବାକୁ ପଡ଼ୁଛି। ବାବା କହୁଛନ୍ତି ସମ୍ପୂର୍ଣ୍ଣ ସମାଚାର ଲେଖ। ବାବା ସବୁ ପ୍ରକାରର ଯତ୍ନ କରିବେ। ବାବାଙ୍କର ପିଲାମାନଙ୍କ ପ୍ରତି ବହୁତ ଧ୍ୟାନ ରହିଥାଏ। କିଭଳି ଏହି ପିଲାଟି ଉନ୍ନତି କରି ଆଗକୁ ବଢ଼ୁ, ପାଠପଢ଼ା ପ୍ରତି ପୁରା ଧ୍ୟାନ ରହିବା ଦରକାର। ଆମେ ହେଲୁ ସବୁଠାରୁ ପ୍ରିୟ ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀ। ଭଗବାନ ଉବାଚ, ଭଗବାନ ଉବାଚ ମଧ୍ୟ ଲେଖାଯାଇଛି, କିନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ନାମ ଲେଖିଦେଇଛନ୍ତି। ସମସ୍ତ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ମଧ୍ୟ ସର୍ବୋଚ୍ଚ ଅଟନ୍ତି ନା? ଶ୍ରୀକୃଷ୍ଣ ସତ୍ୟଯୁଗର ପ୍ରଥମ ରାଜକୁମାର ଅଟନ୍ତି। ଶ୍ରୀକୃଷ୍ଣଙ୍କ ନାମ ଲେଖୁଛନ୍ତି, ଶ୍ରୀ ନାରାୟଣଙ୍କର କାହିଁକି ଲେଖୁନାହାନ୍ତି? କାହିଁକି ନା ଶ୍ରୀକୃଷ୍ଣ ହେଲେ ଛୋଟ ପିଲା। ଛୋଟ ଥିବା ସମୟରେ ବାଳକ ସତୋପ୍ରଧାନ ହୋଇଥାଏ, ପୁଣି ପିଲାରୁ ଯୁବକ, ପୁଣି ବୃଦ୍ଧ ଅବସ୍ଥା ଆସିଥାଏ। ଛୋଟ ପିଲାମାନଙ୍କର ହିଁ ମହିମା କରାଯାଇଥାଏ, କାରଣ ସେମାନେ ପବିତ୍ର ଅଟନ୍ତି ନା। ବାଳକକୁ ବ୍ରହ୍ମଜ୍ଞାନୀ ସମାନ କୁହାଯାଇଥାଏ। ଛୋଟ ପିଲାମାନଙ୍କ ଦ୍ୱାରା କୌଣସି ପାପ ହୋଇନଥାଏ, ତେଣୁ ଶ୍ରୀକୃଷ୍ଣ ମଧ୍ୟ ଛୋଟ ପିଲା ହୋଇଥିବା କାରଣରୁ ତାଙ୍କର ଜନ୍ମଦିନ ପାଳନ କରାଯାଇଥାଏ। ପୁଣି ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦ୍ୱାପର ଯୁଗରେ ଦେଖାଇ ଦେଇଛନ୍ତି। ଏହିସବୁ କଥା ବାବା ଆସି ବୁଝାଉଛନ୍ତି। ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଦୁନିଆରେ ଆଉ କେହି ନାହାନ୍ତି ଯିଏକି ଏସବୁ କଥା ଜାଣିଥିବେ, ତେଣୁ ବ୍ରାହ୍ମଣମାନେ ହେଲେ ଉତ୍ତମ। ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ। ସତ୍ୟଯୁଗରେ ତୁମମାନଙ୍କୁ ଈଶ୍ୱରୀୟ ସନ୍ତାନ ବୋଲି କୁହାଯିବ ନାହିଁ। ଈଶ୍ୱରଙ୍କ ଠାରୁ ନିଶ୍ଚିତ ସ୍ୱର୍ଗର ପ୍ରାପ୍ତି ହେବ। ଏହା ହେଲା ତୁମର ଅତି ଦୁର୍ଲଭ ଅମୂଲ୍ୟ ଜୀବନ। ସମସ୍ତଙ୍କର ଜୀବନ ତ ଏପରି ହୋଇପାରିବ ନାହିଁ। ଏହି ଡ୍ରାମା ହିଁ ଏହିପରି ରଚିତ ହୋଇଛି। କଳ୍ପ ପୂର୍ବରୁ ଯେଉଁମାନେ ପଢ଼ିଥିଲେ ସେହିମାନେ ହିଁ ଏବେ ପଢ଼ୁଛନ୍ତି। ଭଗବାନ ନିଶ୍ଚିତ ଭଗବାନ ଭଗବତୀ ସୃଷ୍ଟି କରିଥିଲେ, କିନ୍ତୁ ତାଙ୍କୁ ଭଗବାନ ଭଗବତୀ ବୋଲି କୁହାଯିବ ନାହିଁ। ଈଶ୍ୱର ଏକ ଅଟନ୍ତି। ନିରାକାରଙ୍କର ହିଁ ଏହିଭଳି ମହିମା ରହିଛି, ସାକାରଙ୍କର କୌଣସି ମହିମା ନାହିଁ। ଏହି ଲକ୍ଷ୍ମୀ ନାରାୟଣଙ୍କୁ ନିରାକାର ହିଁ ଏହିଭଳି କରାଇଛନ୍ତି। ଏବେ ରାଜଯୋଗ ଶିଖୁଛନ୍ତି, ରାଜତ୍ୱ ସ୍ଥାପନ ହୋଇଥିବାରୁ ସେ ସମୟରେ ବିନାଶ ମଧ୍ୟ ହୋଇଥିଲା। ବାବା ନିଶ୍ଚିତ ସ୍ୱର୍ଗର ହିଁ ସମ୍ପତ୍ତି ଦେବେ। ଏବେ ତ ସଙ୍ଗମ ଯୁଗର ହିଁ କଥା ଚାଲିଛି। ବର୍ତ୍ତମାନ ଶିବ ବାବା ଆସୁଛନ୍ତି, ତେଣୁ ଖେଳ ପୁରା ହେଉଛି। ପୁଣି ଶ୍ରୀକୃଷ୍ଣଙ୍କର ମଧ୍ୟ ଜନ୍ମ ହେବ। ବିଚରା ମନୁଷ୍ୟମାନେ ତ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି ସେଇଥିପାଇଁ ତ ବାବା ଆସି ବୁଝାଉଛନ୍ତି। ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସବୁ ଶାସ୍ତ୍ରଗୁଡ଼ିକର ସାରାଂଶ ବତାଉଛନ୍ତି। ଏବେ ତୁମେ ମାଷ୍ଟର ଜ୍ଞାନର ସାଗର ସଦୃଶ ହୋଇଯାଇଛ। ଏହା ଆତ୍ମାର ହିଁ ମହିମା ଅଟେ। ଜ୍ଞାନର ସାଗର, ଆନନ୍ଦର ସାଗର, ସୁଖର ସାଗର, ଏହା ବାବାଙ୍କର ମହିମା ଅଟେ। ବାବା କହୁଛନ୍ତି, ଏହି ଭାରତ ତ ସବୁଠାରୁ ବଡ଼ ତୀର୍ଥସ୍ଥାନ ଅଟେ, କିନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଥିବା କାରଣରୁ ସମସ୍ତ ମହିମା ଗୁପ୍ତ କରିଦେଇଛନ୍ତି। ନଚେତ୍ ସମସ୍ତେ ଶିବଙ୍କ ମନ୍ଦିରରେ ହିଁ ଫୁଲ ଚଢ଼ାଇଥାନ୍ତି। ସମସ୍ତଙ୍କର ସଦ୍ଗତିଦାତା ଏକମାତ୍ର ଶିବ ହିଁ ଅଟନ୍ତି। ଅଧାକଳ୍ପ ତୁମେ ପ୍ରାଲବ୍ଧ ଭୋଗ କରି ପୁଣି ତଳକୁ ଖସୁଛ, ସମସ୍ତଙ୍କୁ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ଏବେ ବାବା କହୁଛନ୍ତି, ତୁମମାନଙ୍କ ପାଇଁ ମୁଁ ନୂଆ ଦୁନିଆ ସ୍ଥାପନ କରୁ, ନୂଆ ଦୁନିଆକୁ ମୁଁ ଆସିବି ନାହିଁ, ସେଠାକାର ସବୁକିଛି ତୁମ ସନ୍ତାନମାନଙ୍କ ପାଇଁ। ଏହା ହେଲା ସତ୍ୟ କଥା। ମନୁଷ୍ୟମାନେ ତ ନିଜ ପାଇଁ କରୁଛନ୍ତି, ପୁଣି କହିଦେଉଛନ୍ତି ଯେ ଆମେ ନିଷ୍କାମ ସେବା କରୁଛୁ, କିନ୍ତୁ ନିଷ୍କାମ ସେବା ତ କେହି କରିପାରିବେ ନାହିଁ। ପ୍ରତ୍ୟେକ କର୍ମର ଫଳ ନିଶ୍ଚିତ ମିଳିଥାଏ। ମୁଁ ତ ତୁମ ସନ୍ତାନମାନଙ୍କୁ ଅବିନାଶୀ ଜ୍ଞାନରତ୍ନ ଦେଉଛି, ମୁଁ ତୁମ ପାଇଁ ହିଁ ବୈକୁଣ୍ଠ ସ୍ଥାପନ କରୁଛି। ପିଲାମାନଙ୍କୁ ଦୈବୀ ସ୍ୱରାଜ୍ୟର ସ୍ମରଣିକା ଦେଉଅଛି ତେଣୁ ଏହାକୁ ନେବା ପାଇଁ ସେହିପରି ଯୋଗ୍ୟ ହେବା ଦରକାର, କାରଣ ସ୍ୱର୍ଗର ମାଲିକ ହେବାକୁ ପଡ଼ିବ। ହାତ ପାଖରେ ସ୍ୱର୍ଗ ମିଳୁଛି, ଗୋଟିଏ ସେକେଣ୍ଡରେ ଜୀବନ୍ମୁକ୍ତି ଅଥବା ଗୋଟିଏ ସେକେଣ୍ଡରେ ବାଦଶାହୀ ମିଳୁଛି। ଶିବ ବାବା ଦିବ୍ୟ ଦୃଷ୍ଟିଦାତା ଅଟନ୍ତି, ଗୋଟିଏ ସେକେଣ୍ଡରେ ତୁମକୁ ବୈକୁଣ୍ଠକୁ ନେଇଯାଉଛନ୍ତି। ଏହି ବ୍ରହ୍ମା ବାବାଙ୍କ ହାତରେ କୌଣସି ଚାବି ନାହିଁ। ବାବା କହୁଛନ୍ତି, ମୁଁ ତୁମ ପିଲାମାନଙ୍କୁ ରାଜତ୍ୱ ଦେଉଛି, ମୁଁ ରାଜତ୍ୱ କରୁନାହିଁ। ପୁଣି ଯେତେବେଳେ ତୁମେ ଭକ୍ତି ମାର୍ଗକୁ ଯିବ, ସେତେବେଳେ ଦିବ୍ୟ ଦୃଷ୍ଟି ଦ୍ୱାରା ତୁମର ମନୋରଞ୍ଜନ କରିବାକୁ ପଡ଼ିବ। କେତେ ଭଲ ଭାବରେ ବୁଝାଉଛନ୍ତି! ଏପରି ବାବା ସବୁ କଳ୍ପର ସଙ୍ଗମ ଯୁଗରେ ଥରେ ମାତ୍ର ଆସୁଛନ୍ତି। ପୂର୍ବରୁ ଯାହା ତିଆରି ହୋଇଛି ତାହା ହିଁ ହେଉଛି, ଏବେ ଆଉ କିଛି ନୂଆ ହେବାର ନାହିଁ। ଯାହା ସବୁ ହେଉଛି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ତେଣୁ ଏହାକୁ ସାକ୍ଷୀ ହୋଇ ଦେଖିବାକୁ ହେବ। ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି। ବାବା କହୁଛନ୍ତି, ପିଲାମାନେ, ମୁଁ ତୁମର ଇନ୍ସୁରାନ୍ସ ମ୍ୟାଗ୍ନେଟ୍ ବା ବୀମାଭୁକ୍ତ ଚୁମ୍ବକ ଅଟେ। ବାବା କହୁଛନ୍ତି, ପିଲାମାନେ, ମୁଁ ତୁମର ଇନ୍ସୁରାନ୍ସ ମ୍ୟାଗ୍ନେଟ୍ ବା ବୀମାଭୁକ୍ତ ଚୁମ୍ବକ ଅଟେ। ତୁମର କୌଣସି ପଇସା ମଧ୍ୟ ବ୍ୟର୍ଥ ହେବାକୁ ନେଉନାହିଁ। ତୁମକୁ କଉଡ଼ିରୁ ହୀରାତୁଲ୍ୟ କରାଉଛି। ଏସବୁ ଶିବ ବାବା ଏହି ବ୍ରହ୍ମାଙ୍କ ଦ୍ୱାରା କରୁଛନ୍ତି, କାହିଁକି ନା ସେ କରାଉଥିବା ବାଲା ଅଟନ୍ତି। ସେ ନିରାକାର ନିରହଙ୍କାରୀ ଅଟନ୍ତି। ଈଶ୍ୱର ପିତା କିପରି ବସି ପାଠ ପଢ଼ାଉଛନ୍ତି, ଏପରି କହୁନାହାନ୍ତି ଯେ ଆସି ମୋ ପାଦ ତଳେ ପଡ଼। ବାବା ତ ଆଜ୍ଞାକାରୀ ସେବାଧାରୀ ଅଟନ୍ତି। ବାବା କହୁଛନ୍ତି, ଯାହାଙ୍କୁ ମୁଁ ମାଲିକ କରାଇଥିଲି ସେମାନେ ସୁଖଭୋଗ କରି ଏବେ ଦୁଃଖୀ ହୋଇଯାଇଛନ୍ତି। ତୁମକୁ ସୁଖ ମଧ୍ୟ ବହୁତ ମିଳୁଛି, ଏତେ ସୁଖ ଅନ୍ୟ କୌଣସି ଧର୍ମାବଲମ୍ବୀମାନଙ୍କୁ ମିଳୁନାହିଁ। ଏପରି କହିପାରିବେ ନାହିଁ ଯେ ଭାରତବାସୀଙ୍କୁ କାହିଁକି ସୁଖ ମିଳୁଛି। ଅନ୍ୟମାନେ କ'ଣ କରିଥିଲେ? ଆରେ ଏତେ ଢେର ମନୁଷ୍ୟ ରହିଛନ୍ତି, ସମସ୍ତେ ତ ଆସିପାରିବେ ନାହିଁ। ଏହିପରି ଡ୍ରାମା ତିଆରି ହୋଇଛି। ଭାରତରେ ହିଁ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା। ଭଗବାନ ହିଁ ଆସି ସହଜ ରାଜଯୋଗ ଶିଖାଇଥିଲେ। ବାବା କହୁଛନ୍ତି, ମୁଁ ପୁଣି ଥରେ ଆସିଛି, ତୁମେମାନେ ମଧ୍ୟ ଜାଣିଛ, ଆମେ 84 ଜନ୍ମର ଅଭିନୟ କଲୁ, ଏବେ ପୁଣି ଘରକୁ ଯିବୁ। ଏହା ଆମର ବହୁତ ପୁରୁଣା ଶରୀର ହୋଇଗଲାଣି। ସର୍ପର ଉଦାହରଣ ଦିଆଯାଇଛି। ସନ୍ନ୍ୟାସୀମାନେ ପୁଣି କହୁଛନ୍ତି, ଆତ୍ମା ହିଁ ପରମାତ୍ମାରେ ଲୀନ ହୋଇଯାଉଛି। ଏହିପରି ଅବସ୍ଥାରେ ରହି ରହି ପୁଣି ଶରୀର ଛାଡ଼ି ଦେଉଛନ୍ତି। କିନ୍ତୁ ବ୍ରହ୍ମରେ କେହି ଲୀନ ହୁଅନ୍ତି ନାହିଁ। ସେମାନଙ୍କ ଭିତରେ ମଧ୍ୟ କେହି କେହି ବହୁତ ବୁଦ୍ଧିମାନ ହୋଇଥାନ୍ତି। ଶାନ୍ତିରେ ବସି ଶରୀର ତ୍ୟାଗ କରି ଚାଲି ଯାଇଥାନ୍ତି। ସେଥିପାଇଁ ବାୟୁମଣ୍ଡଳରେ ଦୁଇ ତିନି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିରବତା ହୋଇଯାଇଥାଏ। ତେବେ ତୁମେ ଜାଣିଛ ଯେ ଏହି ପୁରୁଣା ଶରୀର ଛାଡ଼ି ବାବାଙ୍କ ପାଖକୁ ଯାଉ। ବ୍ରହ୍ମା ତ ବାବା ନୁହନ୍ତି, ଏହା ସେ ବିଚରାମାନଙ୍କର ଭ୍ରମ। ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର। ଏହି ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିବାକୁ ହେବ, କାହିଁକି ନା ପୂର୍ବ ପ୍ରସ୍ତୁତ ଡ୍ରାମାର ପୁନରାବୃତ୍ତି ହୋଇ ଚାଲିଛି। କେବେ ବି କୌଣସି କଥାରେ ସଂଶୟ ଆଣିବାର ନାହିଁ। ଦୁଇ ନମ୍ବର, ବାବା ବୀମା କରାଉଥିବା ଚୁମ୍ବକ ଅଟନ୍ତି, ସେଥିପାଇଁ ତନ ମନ ଧନ ବାବାଙ୍କ ସେବାରେ ସଫଳ କରି ନିଜର ଭବିଷ୍ୟତକୁ ସୁଖମୟ କରିବାକୁ ହେବ। ବାବାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସମ୍ପର୍କ ରଖିବାକୁ ହେବ, ନିଜର ପୁରା ପୁରା ସମାଚାର ଦେବାକୁ ହେବ। ବରଦାନ, ମରଜିବା ସ୍ଥିତି ଦ୍ୱାରା ସାହସ ଏବଂ ଉତ୍ସାହର ଅବିନାଶୀ ଷ୍ଟାମ୍ପ ଲଗାଉଥିବା ପ୍ରାପ୍ତି ସମ୍ପନ୍ନ ଭବ। ମରଜିବା ସ୍ଥିତି ଦ୍ୱାରା ସାହସ ଏବଂ ଉତ୍ସାହର ଅବିନାଶୀ ଷ୍ଟାମ୍ପ ଲଗାଉଥିବା ପ୍ରାପ୍ତି ସମ୍ପନ୍ନ ଭବ। ଯେଉଁମାନେ ସର୍ବପ୍ରାପ୍ତିରେ ସମ୍ପନ୍ନ ହୋଇଥାନ୍ତି, ସେମାନଙ୍କର ପ୍ରତ୍ୟେକ ଚାଲିଚଳନ ଏବଂ ଦୃଷ୍ଟିବୃତ୍ତିରେ ଉମଙ୍ଗ ଉତ୍ସାହ ଦେଖାଯାଇଥାଏ। କିନ୍ତୁ ସାହସ ଏବଂ ଉତ୍ସାହର ଅବିନାଶୀ ଷ୍ଟାମ୍ପ ଲଗାଇବା ପାଇଁ ନିଜର ଅତୀତର ବା ଈଶ୍ୱରୀୟ ମର୍ଯ୍ୟାଦାର ବିପରୀତ ଯେଉଁ ସବୁ ସଂସ୍କାର, ସ୍ୱଭାବ ବା କର୍ମ ହେଉଛି, ସେଗୁଡ଼ିକରୁ ମରଯିବା ଅର୍ଥାତ୍ ବଞ୍ଚିଥାଉ ଥାଉ ମରିଯାଅ। ପ୍ରତିଜ୍ଞାରୂପୀ ସୁଇଚକୁ ସେଟ୍ କରି ବାସ୍ତବିକ ରୂପରେ ପ୍ରତିଜ୍ଞା ଅନୁସାରେ ଚାଲ। ଯଦି ସାହସ ସାଥିରେ ଉତ୍ସାହ ରହିଥିବ, ତେବେ ପ୍ରାପ୍ତିର ଝଲକ ଦୂରରୁ ହିଁ ଦେଖାଯିବ। ସ୍ଲୋଗାନ, ମେଳା ଭିତରେ ହେଉ ବା ବିଶୃଙ୍ଖଳା ଭିତରେ ହେଉ, ସବୁ ପରିସ୍ଥିତିରେ ଡବଲ ଲାଇଟ୍ ହୋଇ ରହୁଥିବା ଆତ୍ମାମାନେ ହିଁ ଧାରଣା ମୂରତ ଅଟନ୍ତି। ଅବ୍ୟକ୍ତ ଇଶାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ତୁମମାନଙ୍କର ପ୍ରତ୍ୟେକ ସଂକଳ୍ପରେ, ପ୍ରତ୍ୟେକ ବାଣୀରେ ବିଶେଷତା ରହିବା ଦରକାର। ସର୍ବଦା ସରଳ ସ୍ୱଭାବ, ସରଳ ବାଣୀ ଏବଂ ସରଳତା ସମ୍ପନ୍ନ କର୍ମ ହେଉଥାଉ ଏହିଭଳି ସରଳ ସ୍ୱରୂପ ହୋଇ ରୁହ। ସର୍ବଦା ଜଣଙ୍କର ମତ ଅନୁସାରେ ଚାଲିବା, ଜଣଙ୍କ ସହିତ ସର୍ବସମ୍ବନ୍ଧ ଯୋଡ଼ିବା, ଜଣଙ୍କ ଠାରୁ ସର୍ବପ୍ରାପ୍ତି କରିବା, ଏହିଭଳି ଜଣଙ୍କ ଦ୍ୱାରା ସର୍ବଦା ଏକର ସ୍ଥିତିରେ ରହିବାର ସହଜ ଅଭ୍ୟାସୀ ହୁଅ। ସର୍ବଦା ଖୁସିରେ ରୁହ ଏବଂ ଖୁସି ରୂପକ ସମ୍ପତ୍ତି ବାଣ୍ଟ। ସମସ୍ତଙ୍କ ଭିତରେ ଖୁସିର ଲହଡ଼ି ଖେଲାଇ ଦିଅ। ଏହା ହିଁ ହେଉଛି ପ୍ରକୃତ ସେବା। ଓମ୍।